ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ନୂଆଦିଲ୍ଲୀରେ ଆଜି ଏକ ସ୍ୱତନ୍ତ୍ର ଉତ୍ସବରେ ଷଷ୍ଠ ଜାତୀୟ ଜଳ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ଆସନ୍ତାକାଲି ତାମିଲନାଡୁ ଆନ୍ଧ୍ରପ୍ରଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ପିଏମ୍ କିଷାନ ଯୋଜନାରେ ଆସନ୍ତାକାଲି ପ୍ରଦାନ କରାଯିବ 21ତମ କିସ୍ତି। ବିହାର ପାଟନାଠାରେ ଏନ୍ଡିଏ ବିଧାୟକ ଦଳ ବୈଠକରେ ଆସନ୍ତାକାଲି ହେବ ବିଧାୟକ ଦଳ ନେତା ନିର୍ବାଚନ। ଏବଂ ଗାଜାରେ ଶାନ୍ତି ପ୍ରତିଷ୍ଠା ନେଇ ଆମେରିକାର ପ୍ରସ୍ତାବକୁ ଜାତିସଂଘ ସୁରକ୍ଷା ପରିଷଦର ଅନୁମୋଦନ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଏକ ସ୍ୱତନ୍ତ୍ର ଉତ୍ସବରେ ଷଷ୍ଠ ଜାତୀୟ ଜଳ ପୁରସ୍କାର ପ୍ରଦାନ କରିଛନ୍ତି। କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟର କ୍ୟାଚ୍ ଦ ରେନ୍ ଜଳଶକ୍ତି ଅଭିଯାନ ଅଧୀନରେ ଜଳ ସଞ୍ଚୟ ଜନଭାଗିଦାରୀ କାର୍ଯ୍ୟକ୍ରମରେ ଉତ୍କୃଷ୍ଟ ପ୍ରଦର୍ଶନକାରୀ ଅଂଶୀଦାରଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଏହି ଅବସରରେ ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, ଜଳର ଆବଶ୍ୟକତାକୁ ଉପଲବ୍ଧି କରି ଏହାର ସଂରକ୍ଷଣ ଏବଂ ସୁବିନିଯୋଗର ଆବଶ୍ୟକତା ରହିଛି।
ମାନବ ସଭ୍ୟତା କି କାହାନୀ, ନଦିଓ କି ଘାଟିଓ, ସମୁଦ୍ର ତଟ ତଥା ବିଭିନ୍ନ ଜଳସ୍ରୋତ କି ଆସ୍ ପାସ୍ ମେ ବସେ ସମୂହ କି କାହାନୀ ହେ। ଆମେ ସବୁ ଜାଣତେ ଯେ ମାନବ ସଭ୍ୟତା ଶୁରୁଆତ ମେ ନଦୀ କେ କିନାରେ, ଝରନା କେ କିନାରେ ବସବାସ କରତେ ଥେ, କ୍ୟୁକି ଜଲ ବିନା କୁଛ ବି ନେଇ ହୋ ସକ୍ତା। ହମାରି ପରମ୍ପରା ମେ ନଦିଓ ସରୋବର ତଥା ଅନ୍ୟ ଜଳସ୍ରୋତଙ୍କ ପୂଜନୀୟ ମନା ଯାତା।
ରାଷ୍ଟ୍ରପତି କହିଛନ୍ତି, ଚଳିତ ମାସ 7 ତାରିଖରୁ ଆରମ୍ଭ ହୋଇଥିବା ବନ୍ଦେ ମାତରମ୍ ରଚନାର 150 ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ମରଣ ଉତ୍ସବ ପାଳନ କରାଯାଉଛି। ଏଥିରେ ଜଳର ସୁବ୍ୟବହାର ସମ୍ପର୍କରେ ମଧ୍ୟ କୁହାଯାଇଥିବା ରାଷ୍ଟ୍ରପତି କହିଛନ୍ତି।
7 ନଭେମ୍ବର ସେ ପୁରୀ ଦେଶ ମେ ହମାରି ରାଷ୍ଟ୍ର ଗୀତ ବନ୍ଦେ ମାତରମ୍ କି ରଚନା କେ 150 ବର୍ଷ ସମ୍ପୂର୍ଣ୍ଣ ହେନେ କେ ଉପଲକ୍ଷ ମେ ସ୍ମରଣ ଉତ୍ସବ ମନାୟା ଯା ରହା ହେ। ହମାରେ ରାଷ୍ଟ୍ର ଗୀତ ମେ ଭାରତ ମାତା କି ବନ୍ଦନା କରତେ ହୁଏ ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟ ନେ ଯୋ ପହଲା ଶବ୍ଦ ଲିଖା ଥା ଓ ହେ ସୁଜଲମ୍, ଇସ୍କା ଅର୍ଥ ହେ ଆଚ୍ଛେ ଜଲ ସଂସାଧନ ସେ ପରିପୂର୍ଣ୍ଣ। ଏ ତଥ୍ୟ ହମାରେ ଦେଶ କେ ଲିଏ ଜଲ କି ପ୍ରାଥମିକତା କୋ ଦର୍ଶାତା ହେ। ଧରତୀ ପର ଉପଲବ୍ଧ କୁଲ ଜଳରାଶି ମେ ସେ ଫ୍ରେଶ ୱାଟର ୟାନି ମିଠା ପାନି କେବଲ 2.5% ହେ। ଉସମେ ଭି କେବଲ 1% ହି ମାନବ ସମୁଦାୟକୁ ଉପଲବ୍ଧ ହୋ ପାତା ହେ।
ଉପଲବ୍ଧ ହେଉଥିବା ମଧୁର ଜଳର 1% ବ୍ୟବହାର ହୋଇପାରୁଥିବା ବେଳେ ଉଭୟ ଜନସାଧାରଣ ଏବଂ ସରକାର ମିଳିତ ଭାବେ ଜଳ ସମ୍ପଦର ସୁରକ୍ଷା କରିବାର ଆବଶ୍ୟକତା ଉପରେ ରାଷ୍ଟ୍ରପତି ମୁର୍ମୁ ଗୁରୁତ୍ୱାରୋପ କରିଛନ୍ତି।
ଜଲ କା ସକ୍ଷମ ଉପଯୋଗ ଏକ ବୈଶ୍ୱିକ ଅନିବାର୍ଯ୍ୟତା ହେ। ହମାରେ ଦେଶ କେ ଲିଏ ଜଲ କା ସକ୍ଷମ ଉପଯୋଗ ଔର ବି ଅଧିକ ଆବଶ୍ୟକ ହେ, କ୍ୟୁକି ହମାରେ ଦେଶ କି ଜନସଂଖ୍ୟା କି ଦୃଷ୍ଟି ସେ ହମାରେ ଜଲ ସଂସାଧନ ବହୁତ ସୀମିତ ହେ। ପ୍ରତି ବ୍ୟକ୍ତି ଜଲ କି ଉପଲବ୍ଧତା ବି ଏକ ବଡ଼ି ଚୁନୌତି ମେ ଝେଲ ରହେ ହେ। ଜଳବାୟୁ ପରିବର୍ତ୍ତନ ସେ ୱାଟର ସାଇକେଲ ପ୍ରଭାବିତ ହୋ ରହା ହେ। ଏସେ ସ୍ଥିତି ମେ ସରକାର ଅର୍ ଜନତା କୋ ମିଲକର ୱାଟର ଆଭେଲେବିଲିଟି ଅର୍ ୱାଟର ସିକ୍ୟୁରିଟି କେ ଲିଏ ନିରନ୍ତର ପ୍ରୟାସରତ ରହେନା ଚାହିଏ।
ଚଳିତ ବର୍ଷ ଏହି ଅଭିଯାନରେ ମୋଟ 100ଟି ପୁରସ୍କାର ପ୍ରଦାନ କରାଯାଇଛି। ଏଥିରେ ଦେଶର ଶ୍ରେଷ୍ଠ ପ୍ରଦର୍ଶନକାରୀ 3ଟି ରାଜ୍ୟ, 67ଟି ଜିଲ୍ଲା, 6ଟି ପୌର ନିଗମ, 1ଟି ସହରାଞ୍ଚଳ ସ୍ଥାନୀୟ ସଂସ୍ଥା, 2ଟି ଅଂଶୀଦାର ମନ୍ତ୍ରଣାଳୟ, 2ଟି ଶିଳ୍ପାନୁଷ୍ଠାନ, 3ଟି ଏନ୍ଜିଓ, 2ଜଣ ସମାଜସେବୀ ଏବଂ 14ଜଣ ନୋଡାଲ ଅଧିକାରୀ ସାମିଲ ଅଛନ୍ତି। ଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲ୍ଲା ଭାବେ ଓଡ଼ିଶାର କଟକ, ଗଞ୍ଜାମ, ମୟୂରଭଞ୍ଜ, କଳାହାଣ୍ଡି ଓ ରାୟଗଡ଼ାକୁ ପୁରସ୍କୃତ କରାଯାଇଛି। ଅଭିଯାନରେ ଶ୍ରେଷ୍ଠତା ପ୍ରଦର୍ଶନ କରୁଥିବା ଜିଲ୍ଲାଗୁଡ଼ିକୁ ପୁରସ୍କାର ବାବଦରେ 25 ଲକ୍ଷ ଟଙ୍କା ଲେଖାଏଁ ଅର୍ଥରାଶି ପ୍ରଦାନ କରାଯାଇଛି। ଇଲେକ୍ଟ୍ରୋନିକ୍ ଏବଂ ସୂଚନା ଓ ପ୍ରଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀରେ ଇଲେକ୍ଟ୍ରୋନିକ୍ସ ଉପକରଣ ପ୍ରସ୍ତୁତି ଯୋଜନା ECMSର ଦ୍ୱିତୀୟ ପର୍ଯ୍ୟାୟ ଘୋଷଣା କରାଯାଇଛି। 7,000 କୋଟିରୁ ଅଧିକ ମୂଲ୍ୟର 17ଟି ଆବେଦନପତ୍ରକୁ ଏହି ପର୍ଯ୍ୟାୟ ଅଧୀନରେ ଅନୁମୋଦନ କରାଯାଇଛି। ବିଭାଗୀୟ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କମ୍ପାନୀଗୁଡ଼ିକର ପ୍ରତିନିଧିଙ୍କୁ ଗତକାଲି ଅନୁମତିପତ୍ର ପ୍ରଦାନ କରିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି, ଏହି 17ଟି ପ୍ରକଳ୍ପ ମାଧ୍ୟମରେ 60,000 କୋଟି ଟଙ୍କାର ଉତ୍ପାଦ ସହିତ 11,000ରୁ ଅଧିକ ନିଯୁକ୍ତି କ୍ଷେତ୍ର ସୃଷ୍ଟି ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ଗସ୍ତରେ ଯିବେ। ଆନ୍ଧ୍ରପ୍ରଦେଶ ଗସ୍ତ ସମୟରେ ଶ୍ରୀ ମୋଦି ପୁଟ୍ଟପର୍ତ୍ତିସ୍ଥିତ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ମହାସମାଧି ପରିଦର୍ଶନ କରି ପୁଷ୍ପାର୍ଘ୍ୟ ପ୍ରଦାନ କରିବେ। ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ବାର୍ଷିକୀ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବା ସହ ସ୍ମାରକୀ ଡାକଟିକଟ ଓ ମୁଦ୍ରା ଉନ୍ମୋଚନ କରିବାର କାର୍ଯ୍ୟକ୍ରମ ରହିଛି। ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ଜୀବନାଦର୍ଶ ଶିକ୍ଷାକୁ ସ୍ମରଣ ସ୍ୱରୂପ ଏହି ଡାକଟିକଟ ଓ ମୁଦ୍ରା ଉନ୍ମୋଚନ କରାଯିବ। ସେଠାରେ ଶ୍ରୀ ମୋଦି ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ପରେ ପ୍ରଧାନମନ୍ତ୍ରୀ ତାମିଲନାଡୁର କୋଏମ୍ବାଟୁର ଗସ୍ତ କରି ଦକ୍ଷିଣ ଭାରତ ପ୍ରାକୃତିକ କୃଷି ସମ୍ମିଳନୀକୁ ଉଦ୍ଘାଟନ କରିବେ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ 21ତମ ପିଏମ୍ କିଷାନ ଯୋଜନାର କିସ୍ତି ପ୍ରଦାନ କରିବେ। ଏଥିରେ 9 କୋଟିରୁ ଅଧିକ କୃଷକଙ୍କ ବ୍ୟାଙ୍କ ଖାତାକୁ 18,000 କୋଟିରୁ ଅଧିକ ଟଙ୍କା ହସ୍ତାନ୍ତର କରାଯିବ। ଶ୍ରୀ ମୋଦି ସେଠାରେ ମଧ୍ୟ ଏକ ଜନସଭାକୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ଦକ୍ଷିଣ ଭାରତ ପ୍ରାକୃତିକ କୃଷି ସମ୍ମିଳନୀ ତାମିଲନାଡୁ ପ୍ରାକୃତିକ କୃଷି ଫୋରମ ପକ୍ଷରୁ ସମାବେଶୀ କୃଷିର ବିକାଶ ନିମନ୍ତେ ବିଭିନ୍ନ ଉପାୟକୁ ପ୍ରୋତ୍ସାହନ ଦେବା ପାଇଁ ଆୟୋଜନ କରାଯାଇଛି, ଯେଉଁଥିରେ ପରିବେଶ ଅନୁକୂଳ ରସାୟନମୁକ୍ତ କୃଷି ପ୍ରଣାଳୀ ଉପରେ ଆଲୋଚନା କରାଯିବ। ଏହି 3-ଦିନିଆ ସମ୍ମିଳନୀରେ କୃଷକମାନେ ଯେଭଳି ଅର୍ଥନୈତିକ ଭାବରେ ଲାଭ ଦେଉଥିବା ପ୍ରାକୃତିକ କୃଷି ପ୍ରତି ଅଧିକରୁ ଅଧିକ ଆଗ୍ରହ ପ୍ରକାଶ କରିବେ ଓ ଦେଶର ଅର୍ଥନୀତିରେ ଯୋଗଦାନ କରିବେ ସେ ନେଇ ଆଲୋଚନା ପର୍ଯ୍ୟାଲୋଚନା ହେବ ବୋଲି ଜଣାପଡ଼ିଛି। ବିହାର ପାଟନାଠାରେ ଆସନ୍ତାକାଲି ନବନିର୍ବାଚିତ ଏନ୍ଡିଏ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇ ନେତା ନିର୍ବାଚନ କରାଯିବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ବିଜେପି ଏବଂ ଜେଡିୟୁ ବିଧାୟକ ଦଳ ବୈଠକ ମଧ୍ୟ ଆସନ୍ତାକାଲି ପାଟନାଠାରେ ଅନୁଷ୍ଠିତ ହେବ। ଏନ୍ଡିଏର ସହଯୋଗୀ ଦଳଗୁଡ଼ିକର ବୈଠକ ଅନୁଷ୍ଠିତ ହୋଇ ନେତା ନିର୍ବାଚନ ପରେ ଏନ୍ଡିଏ ନବନିର୍ବାଚିତ ବିଧାୟକଙ୍କର ବୈଠକ ଅନୁଷ୍ଠିତ ହୋଇ ନେତା ଚୟନ କରାଯିବ। ନୂତନ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ସମାରୋହ ଆସନ୍ତା ଗୁରୁବାର ପାଟନାର ଗାନ୍ଧି ମଇଦାନଠାରେ ହେବା ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଏନ୍ଡିଏର ବରିଷ୍ଠ ନେତା ଏବଂ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟମାନେ ଯୋଗଦେବେ। ଜାତିସଂଘ ସୁରକ୍ଷା ପରିଷଦ ଗାଜାରେ ଶାନ୍ତି ପ୍ରତିଷ୍ଠା ନେଇ ଆମେରିକାର ପ୍ରସ୍ତାବକୁ ଅନୁମୋଦନ କରିଛି। ପରିଷଦର ଗତକାଲି ଅନୁଷ୍ଠିତ ବୈଠକରେ ଆମେରିକା ପକ୍ଷରୁ ଗାଜାର କ୍ଷତିଗ୍ରସ୍ତ ଅଞ୍ଚଳରେ ସୁରକ୍ଷା ଯୋଗାଇବା ଲକ୍ଷ୍ୟ ନେଇ ଆନ୍ତର୍ଜାତିକ ଶାନ୍ତି ବାହିନୀ ଏବଂ ଏକ ସ୍ୱାଧୀନ ପାଲେଷ୍ଟାଇନ୍ ରାଷ୍ଟ୍ର ଗଠନ ସଂକ୍ରାନ୍ତ ପ୍ରସ୍ତାବ ଉପସ୍ଥାପନ କରାଯାଇଥିଲା। ରୁଷ ଏବଂ ଚୀନ ପ୍ରସ୍ତାବର ଭୋଟିଂରୁ ବିରତ ରହିଥିଲେ। ଇସ୍ରାଏଲ ଏବଂ ହମାସ ମଧ୍ୟରେ ଗତ 2 ବର୍ଷର ଯୁଦ୍ଧ ପରିସମାପ୍ତି ଏବଂ ଗାଜାର ଭବିଷ୍ୟତକୁ ଗଢ଼ି ତୋଳିବା ପାଇଁ ଆମେରିକାର ଏହି ପ୍ରସ୍ତାବ ଉପରେ ମତ ନିଆଯାଇଥିଲା। ଆନ୍ତର୍ଜାତିକ ଶାନ୍ତି ବାହିନୀରେ ସୈନ୍ୟ ଯୋଗାଇ ଦେବା ଲାଗି ଆରବ ଏବଂ ଅନ୍ୟାନ୍ୟ ମୁସଲିମ୍ ରାଷ୍ଟ୍ରଗୁଡ଼ିକ ଆଗ୍ରହ ପ୍ରକାଶ କରିଛନ୍ତି। ଆମେରିକୀୟ ରାଷ୍ଟ୍ରଦୂତ ମାଇକ୍ ୱାଲ୍ଜ ଏହି ପ୍ରସ୍ତାବକୁ ଐତିହାସିକ ଏବଂ ଗଠନମୂଳକ ବୋଲି ବର୍ଣ୍ଣନା କରିବା ସହ ମଧ୍ୟପ୍ରାଚ୍ୟରେ ଏହା ନୂତନ ଦିଗ ଉନ୍ମୁକ୍ତ କରିବ ବୋଲି ଆଶାବ୍ୟକ୍ତ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଗତକାଲି ନୂଆଦିଲ୍ଲୀରେ ଡକ୍ଟର ଅରବିନ୍ଦ ପାନଗାରିଆଙ୍କ ଅଧ୍ୟକ୍ଷତାରେ ଗଠିତ 16 ଅର୍ଥ କମିଶନର ସଦସ୍ୟ ସାକ୍ଷାତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଆଗାମୀ 2026-31 ବର୍ଷ ପାଇଁ ଅର୍ଥ କମିଶନ ତାଙ୍କ ରିପୋର୍ଟ ଉପସ୍ଥାପନ କରିଛନ୍ତି। ସମ୍ବିଧାନର ଧାରା 280 ଉପଧାରା 1 ଅନୁଯାୟୀ ରାଷ୍ଟ୍ରପତି 16 ଅର୍ଥ କମିଶନ ଗଠନ କରିଥିଲେ। ଅର୍ଥ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ କମିଶନ କେନ୍ଦ୍ର ଏବଂ ରାଜ୍ୟଗୁଡ଼ିକର ଆର୍ଥିକ ସ୍ଥିତିକୁ ବିସ୍ତୃତ ଭାବେ ବିଶ୍ଳେଷଣ କରିବା ସହିତ ବିଭିନ୍ନ ସ୍ତରରେ ବିଶେଷଜ୍ଞଙ୍କ ସହିତ ପରାମର୍ଶ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ସମ୍ବିଧାନର ଧାରା 281 ଅନୁଯାୟୀ ଏହି ରିପୋର୍ଟ ସଂସଦରେ ଉପସ୍ଥାପନ ହେବା ପରେ ସାର୍ବଜନୀନ କରାଯିବ ବୋଲି ଅର୍ଥ ମନ୍ତ୍ରଣାଳୟ କହିଛି। ଦେଶରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନର ଦ୍ୱିତୀୟ ପର୍ଯ୍ୟାୟ ପ୍ରକ୍ରିୟା ଆରମ୍ଭ ହେବା ପରଠାରୁ ଇତିମଧ୍ୟରେ 50 କୋଟିରୁ ଅଧିକ ଭୋଟରଙ୍କୁ ଗଣନା ଫର୍ମ ପ୍ରଦାନ କରାଯାଇଛି। ନିର୍ବାଚନ ଆୟୋଗ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଏହି ପର୍ଯ୍ୟାୟରେ ସାମିଲ ହେବାକୁ ଥିବା 51 କୋଟି ଭୋଟରଙ୍କ ମଧ୍ୟରୁ 98% ଗଣନା ଫର୍ମ ବଣ୍ଟନ କରାଯାଇସାରିଛି। ଉତ୍ତରପ୍ରଦେଶରେ ସର୍ବାଧିକ 15,27,00,000 ଅଧିକ ଫର୍ମ ପ୍ରଦାନ କରାଯାଇଛି। ପଶ୍ଚିମବଙ୍ଗରେ 7,63,00,000 ଭୋଟରଙ୍କୁ ଏହି ଫର୍ମ ଦିଆଯାଇଥିବା ଆୟୋଗ କହିଛନ୍ତି। ଗତ 4 ତାରିଖରୁ ଆରମ୍ଭ ହୋଇଥିବା ଏହି ଦ୍ୱିତୀୟ ପର୍ଯ୍ୟାୟରେ 9 ରାଜ୍ୟ ଓ 3 କେନ୍ଦ୍ରଶାସିତ ଅଞ୍ଚଳକୁ ଅନ୍ତର୍ଭୁକ୍ତ କରାଯାଇଛି। ଗଣନା ପ୍ରକ୍ରିୟା ଆସନ୍ତା ମାସ 4 ପର୍ଯ୍ୟନ୍ତ ଜାରି ରହିବ ବୋଲି ଆୟୋଗ କହିଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ। ନୂଆଦିଲ୍ଲୀରେ ଆଜି ଏକ ସ୍ୱତନ୍ତ୍ର ଉତ୍ସବରେ 6ଠ ଜାତୀୟ ଜଳ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ଆସନ୍ତାକାଲି ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ପିଏମ୍ କିଷାନ ଯୋଜନାରେ ଆସନ୍ତାକାଲି ପ୍ରଦାନ କରାଯିବ 21ତମ କିସ୍ତି। ବିହାର ପାଟନାଠାରେ ଏନ୍ଡିଏ ବିଧାୟକ ଦଳ ବୈଠକରେ ଆସନ୍ତାକାଲି ହେବ ବିଧାୟକ ଦଳ ନେତା ନିର୍ବାଚନ। ଏବଂ ଗାଜାରେ ଶାନ୍ତି ପ୍ରତିଷ୍ଠା ନେଇ ଆମେରିକାର ପ୍ରସ୍ତାବକୁ ଜାତିସଂଘ ସୁରକ୍ଷା ପରିଷଦର ଅନୁମୋଦନ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଓ newsonair ଆପ୍ରେ ଲଗ୍ଇନ୍ କରିପାରିବେ।